ନମସ୍କାର ଶ୍ରୋତା ବନ୍ଧୁ, କିସ୍ ଚିରାଗ ବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ସନ୍ତୋଷ ନାୟକ ଆଉ ବ୍ଲକାରିମାଳି ଗ୍ରାମ ପଞ୍ଚାୟତ ଶିକ୍ଷାବର୍ଗ ମାନେ ଯୋଉ ଗୁଞ୍ଜେରାଙ୍ଗା ପଙ୍ଗା ସ୍ପେଶାଲ ମାର୍କ ପାଇଁ ଗୁଞ୍ଜେରାଙ୍ଗା ପଙ୍ଗା ସୋରକାନି ରାହାନୀ ଆଉ ଏହା ଲୋକରୁ କୁଷା ଭୀମ କିଲାରେ ନଅଟି ଲୋକ ତ କୁଷା ବାଜାରାଙ୍ଗାରେ ତିନି ହଜାର ବାରିନାରେ ତାର ପ୍ରସେସିଂ ମାନେ ସ୍ପେଶାଲ ମାର୍କ ନାହିଁ ଆଉ ଗୁଞ୍ଜେରାଙ୍ଗା ପଙ୍ଗାନି ପ୍ରଥମେ ତ ସୋରକା ରହୁଛନ୍ତି ସାରାଙ୍ଗାଟି ଆଉ ଏ ସୁପି ଜାନାଙ୍ଗାଟି ଆଉ ଫାଟୁ ଏ ଗରମ ଶିରୋଡ଼ା ମାଙ୍କା ନରଜାନା ଯାହାଫଳରେ ନଦୀଟା ନିଆ ତାର ଏହା କାପେଲ ଅଂଶ ସ୍ଥାନ ଯାହାଫଳରେ ଏହା ଅଟେ ପୁନି ବାଜନ ଆଉ ସାରୁ ନହେଲେ ଯାହା ବି ତେଲ ଯାହା ବି ଏମିତି ସାମଗ୍ରୀ ଦେଇନା ଏହା ବାଜନ ଅଟେ କିଛି ବହୁତ ଟେଷ୍ଟ ଆଣେ ଏବେ ଲୋକ ତାରୁ ଆଉ କୁଚାଡ଼ି ପାନ ତ କାଲି ଏହା ତିନି ଜଣ ପହଞ୍ଚାଲେ ଏହା ଧନ୍ୟବାଦ।